जेतु ये अंगूर सूरज प्रदान करते भगवान कथाएं भगवान को नाम करे एवं भगवान कथाएं करेगा सुनु जे लोग सुंदर आसर मंगल से यू कार्यक्रम कर जानते मंगलमय अमंगलमय जगत में मंगल चाहते मंगल होवल भगवान मंगल भगवान विष्णु मंगल गर्वोद मंगल सुंदरी कार्य मंगल पुरुष जगत अमंगलमय जन्म मृत्यु जरा व्याधि भाव अनेक अमंगल कथा रही सब जन्म पालन कर मृत्यु पर्यटन सब बड़े सब प्रकार दुख पूर्ण परिस्थित रही किंतु ये दुख पूर्ण परिस्थित जन मंगल मंगल प्राप्त हो पार तार उपाय भगवान कर पृथ्वी समग्र पृथ्वी खाली आप ग्रहर नाम व्यक्ति मैंने ग्रहर जो ग्रहकर्ता से केवल मंगल जा नुह समस्त मंगल जाऊँगी पृथ्वी समस्त जिते सर ग्राम सब रही पृथ्वी सारा लोक मैंने मंगल जाऊँगी मंगल प्राप्त हो पार कहीं मंगल प्राप्त हमारे उपाय जान नाते मंगल हम से व्यवस्था करवान कथा कहती भगवान कथा चीतन करवान नाम निर्तमान मंगल से व्यवस्था करस्कन तो इस्कन प्रतिष्ठा आचार्य पट रही प्रभुपाद प्रभुपाद पूर्ण नाम हूँ अभय चरणारायण स्वामी प्रभुपाद तेणु से जो अणस्तरी बयस होता से बाहर थे कलकता सहर थे जन्मता कलकता सहर से वृंदावन में रोते कि गुरुदेव एड्रेस देखते जे समस्त जीवर समस्त पृथ्वीवासी कमी मंगल हम से तुम्हें भगवान कथा प्रदान कर तेणु से अणस्तरी वर्ष बयस आमेरिका जाते समय पैंसठ वर्ष बयस अणस्तरी वर्ष पाखे मात्र चालीस टंका था जो गले गोटे पानी जहाज गले पानी जहाज जावाई टिकेट मागना टिकेट मिलता तेणु से जो पहुँचे से समय कथा कहूँ से समय लोक मैंने जदि आपने जानते पाश्चात जगत लोक मैंने बहुत भारी व्यक्ति कि सब सुसाइड करुले बहुत सब आत्महत्या करुले जदि बहुत सारे धन सम्पद रही सब विचार करुले आवेद जौन सम्पद रखुले थे गृह त्याग करुले भाव में यह सब मंगल संख्या तेणु से आनंद प्राप्त हो पार ना सरकार धारण पड़गला लोक मान के ठीक कर सब निशा सरकारी दूर बुड़े निशा सरकारी पड़े जानते रीति मैं चलता से सरकार पचारे तेणु प्रभुपाद महाराज जो गले से गोटे थर गोटे पार्क रही पार्क ना भगवान के नाम कीर्तन करते हरे कृष्णा हरे कृष्णा 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 हरे 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 राम हरे राम 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 हरे हरे अनंत जीवन हरे आनंद प्राप्त हो ଆମେ ଯାଇ କୀର୍ତ୍ତନ କଲୁ, ସେମିତି ଭାବରେ କୀର୍ତ୍ତନ କରିଥିଲେ। ତେଣୁ ସେଠି ସେମାନଙ୍କ ଲୋକମାନେ ଯେଉଁ ରହିଥିଲେ ସେଠି ବହୁତ ସବୁବେଳେ ମନ୍ଦୁକରେ ସେମାନେ ଖାଆନ୍ତି, ଯଦିଓ ବହୁତ ଧନ ସମ୍ପତ୍ତି ରହିଛି କିନ୍ତୁ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ଯେତେବେଳେ ସେମାନେ ଏହି କୀର୍ତ୍ତନରେ ଯୋଗ ଦେଲେ, ସେମାନେ ଖାଲି କୀର୍ତ୍ତନ କରେ ନାହିଁ, ନୃତ୍ୟ ମଧ୍ୟ କଲେ। ନୃତ୍ୟ କୀର୍ତ୍ତନ ସବୁ କରି ବହୁତ ସମୟ ଭିତରେ କୀର୍ତ୍ତନ ସବୁ କଲେ ଏବଂ ତାପରେ ତାଙ୍କୁ ବି ଭଗବତ ପ୍ରସାଦ କିଛି ଅର୍ପଣ କରାଗଲା। ତେଣୁ ତାଙ୍କୁ କୁହାଗଲା ଆମେ ନିକଟରେ ଆମେ ଯେମିତି ଆପଣମାନେ କହୁଛୁ ଆମେ ଆପଣଙ୍କ ନିକଟରେ ଆମର କେନ୍ଦ୍ର ରହିଛି ଆଙ୍କୁ କେନ୍ଦ୍ର, ସେଠି କେମିତି ମଙ୍ଗଳ ପ୍ରାପ୍ତିର ଉପାୟ ଆମେ ବନଉଛୁ ବର୍ତ୍ତଉଛୁ ଆପଣମାନଙ୍କୁ, ଏମିତି ଭାଗବତ ଗୀତାରେ ଆମକୁ ସବୁ ପାଠ କଲେ ଏଇ ମଙ୍ଗଳ ଗୀତାରେ ପ୍ରାପ୍ତ ହେବ ତାଙ୍କୁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ସେମାନେ ଯେତେବେଳେ ଆସି ଯୋଗ ଦେଲେ ଗୁରୁବାରଙ୍କ ସହିତ ଏଇ ଭଗବତ ଗୀତାରେ ଶ୍ରବଣ କଲେ, ଭଗବାନଙ୍କୁ ପ୍ରସାଦ ପ୍ରାପ୍ତ ହେଲେ, ଭଗବାନଙ୍କ ନାମ କୀର୍ତ୍ତନ କଲେ, ଆସ୍ତେ ଆସ୍ତେ ସେମାନଙ୍କର ଯେଉଁ ନିଶା ଚକ ରହିଥିଲେ କିଛି ନିଶାକୁ ତ୍ୟାଗ କରିଦେଲେ। ଆମେରିକା ସରକାର କୋଟି କୋଟି ଡଲାର ଖର୍ଚ୍ଚ କରିପାରିଲେ ତାଙ୍କୁ ଭଲ କରିପାରିନଥିଲେ। ଆମେ ବର୍ତ୍ତମାନ ମଧ୍ୟ ଭାରତ ବର୍ଷରେ ଓଡ଼ିଶା ଦେଶରେ ବହୁତ ସମୟରେ ମଧ୍ୟ ମଧ୍ୟରେ ଆନ୍ଦୋଳନ ହେଉଛି, ବିଶୁ ମଦ ଦୋକାନ ବନ୍ଦ କର ଭାବରେ ବହୁତ ମାନେ ଆନ୍ଦୋଳନ ଚାଲିଛି। କିନ୍ତୁ କେମିତି ଜଣେ ମଦ୍ୟପାନ ତ୍ୟାଗ କରିବ ସେଟା ଜାଣିନାହାନ୍ତି, ଜବରଦସ୍ତି ଜଣେ ମଦ୍ୟପାନ ମନା କଲେ ସେ ବନ୍ଦ କରିପାରିବ ନାହିଁ। କିନ୍ତୁ ସେ ଯଦି ଜଣେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବ ତାହେଲେ ସେ ଇଏ ନିର୍ମାଣ ସ୍ୱାଦ ଆକର୍ଷିତ ହେବ ନାହିଁ। ଗୋପାଳଙ୍କର ସହିତ ସେମାନଙ୍କୁ ଯୋଗ ଦେଲେ ସେତେବେଳେ ସେମାନେ ସବୁ ତ୍ୟାଗ କରିଦେଲେ, ସେ ଯେଉଁ ନିଶା ନେଉଥିଲେ ସେ ନିଶା ସବୁ ତ୍ୟାଗ କରିଦେଲେ। ଆମେରିକା ସରକାର ଆଶ୍ଚର୍ଯ୍ୟ ହୋଇଗଲେ, କୋଟି କୋଟି ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, ସେମାନେ କେମିତି ଏଠି ଆସି ଗୋପାଳଙ୍କୁ ଯୋଗ ଦେଇ ସାଙ୍ଗେ ସାଙ୍ଗେ ପରିବର୍ତ୍ତିତ ହୋଇଗଲେ, ଆଶ୍ଚର୍ଯ୍ୟ ହୋଇଗଲେ ସେମାନେ। ସେ କଥା ଏଇ ରହିଛି, ତା'ର ରହସ୍ୟ ବି ରହିଛି ଭଗବତ ଗୀତାରେ। ଆପଣମାନଙ୍କୁ ଆମେ ଅନୁରୋଧ କରିବୁ, ଆପଣମାନଙ୍କ ମନରେ ଗୋପାଳଙ୍କର ଏଇ ଭଗବତ ଗୀତା ପାଠ କରନ୍ତୁ। ଏଇ ଭଗବତ ଗୀତା ପଢ଼ି ପାଶ୍ଚାତ୍ୟ ଜଗତରେ ଲୋକମାନେ ସବୁ ଏଇ କୃଷ୍ଣ ଚେତନା ଗ୍ରହଣ କରୁଛନ୍ତି। ଏହି ଚେତନାର ଇସ୍କନ ଇସ୍କନ ଅର୍ଥ ହେଉଛି ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନ୍ସିୟସନେସ୍ ବା ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ଏ କୃଷ୍ଣ ଭାବନା ବା କୃଷ୍ଣ ଚେତନା କ'ଣ? ଆପଣମାନଙ୍କୁ ସମସ୍ତଙ୍କର ଚେତନା ରହିଛି, ଜଣେ ଯେତେବେଳେ ମନୁଷ୍ୟ ପ୍ରାପ୍ତ ହେଉଛି ସେତେବେଳେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ଯେଉଁ ଚେତନାରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବ। ଆପଣଙ୍କ ଏଇଟା ହେଉଛି ବ୍ରହ୍ମପୁର, ବ୍ରହ୍ମ ଜିଜ୍ଞାସା କରୁଥିବାରୁ ବ୍ରହ୍ମପୁର ନାଁ ରହିଛି। ତେଣୁ ଆପଣମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି। ତେଣୁ ବ୍ରହ୍ମ ଜିଜ୍ଞାସା ମନୁଷ୍ୟ ଜନ୍ମରେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛନ୍ତି ସେତେବେଳେ ବୁଝିବାକୁ ପଡ଼ିବ ଯେ ତାଙ୍କର ପ୍ରକୃତ ମନୁଷ୍ୟ ଜନ୍ମ ଆରମ୍ଭ ହେଲା। ଏ ଜିଜ୍ଞାସା ଶୈଳୀରେ ଅନୁସନ୍ଧାନ ଲୋକମାନେ କରନ୍ତି ନାହିଁ। ତେଣୁ ସେମାନେ ପ୍ରକୃତରେ ପଶୁପଲି ଜୀବନଯାପନ କରୁଛନ୍ତି, ତେଣୁ ସେମାନେ କେବେ ମଙ୍ଗଳ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଯେଉଁମାନେ ଜିଜ୍ଞାସା କରୁଛନ୍ତି ତାଙ୍କ ପାଇଁ ଏଇ ଶାସ୍ତ୍ରର ବ୍ୟବସ୍ଥା କରାଯାଇଛି, ଭଗବାନ ବ୍ୟବସ୍ଥା କରିଛନ୍ତି। ଏଇ ଶାସ୍ତ୍ର ପାଠ କଲେ ଆମେ ଜାଣିବା କେମିତି ଆମେ ମଙ୍ଗଳରେ ରହିପାରିବା, ସେ କଥା ଏସବୁ କହିଯାଉଛି। ଏ ଯେଉଁ ଏ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଆପଣମାନେ ଏଇ ଭଗବତ ଗୀତା ପାଠ କଲେ ଜାଣିବେ। ଏ ଗୀତା ପାଠ କରି ହଜାର ହଜାର ଲୋକ ଆଜି ସାରା ପୃଥିବୀରେ ଏଇ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ଜୀବନରେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତା ଆଗରୁ ଥିଲେ କିନ୍ତୁ ରୂପା ଯେଉଁ ବହି ଲେଖିଲେ ଭଗବତ ଗୀତା ଲେଖାଇଛି ମୌଳିକ ରୂପରେ, ଭଗବତ ଗୀତା ମୌଳିକ ରୂପରେ ଅର୍ଥାତ୍ ଯେଉଁ ଜ୍ଞାନ ଭଗବାନ ଅର୍ଜୁନକୁ ଦେଇଥିଲେ 5500 ବର୍ଷ ତଳେ ସେଇ ଜ୍ଞାନ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରାପ୍ତ ହେଉଛେ। ଯେଉଁ ଜ୍ଞାନ ଭଗବାନଙ୍କୁ ଶ୍ରବଣ କରି ଭଗବାନଙ୍କୁ ଶୁଣି ଅର୍ଜୁନ ଭଗବାନଙ୍କୁ ବୁଝିପାରିଥିଲେ, ସେ ଭଗବାନ ପ୍ରାର୍ଥନା କରିଥିଲେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତ ଦିବ୍ୟଂ ଆଦି ଦେବଂ ପରମ ପ୍ରଭୁ। ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ସେ ଜାଣିଲେ ପ୍ରଭୁ ଆପଣ ହେଉଛନ୍ତି ପରମ ବ୍ରହ୍ମ, ଆପଣଙ୍କୁ ସମସ୍ତଙ୍କର ଆଶ୍ରୟ, ଆପଣଙ୍କୁ ସବୁବେଳେ ପବିତ୍ର ମଙ୍ଗଳମୟ ରହୁଛୁ ଆପଣ, ଏବଂ ଆପଣ ହେଉଛନ୍ତି ପ୍ରକୃତରେ ପୁରୁଷ। ପୁରୁଷ କହିଲେ ଆପଣ ହେଉଛନ୍ତି ଉପଭୋଗକାରୀ। ଆମେ ଆପଣଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ, ଆମେ ଆପଣଙ୍କ ଅଂଶ। ଏଇ ଜ୍ଞାନ ସେ ପ୍ରାପ୍ତ ହେଇଗଲେ ଅର୍ଜୁନ, ତେଣୁ ଏଇ ଗୁରୁ ଶିଷ୍ୟ ପରମ୍ପରାରେ ଆସିଲେ ଆମେ ସେଇ ଜ୍ଞାନଟା ପ୍ରାପ୍ତ ହେବା। ତେଣୁ ଭଗବାନ ଦେବ ଅଧ୍ୟାୟରେ ସାଂଖ୍ୟ ଯୋଗ ଅଧ୍ୟାୟରେ ସାଂଖ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଥିରେ ସାଂଖ୍ୟ ଯୋଗ ବିଷୟରେ ଜ୍ଞାନ ମାର୍ଗ ବିଷୟରେ ବର୍ଣ୍ଣନା କରିସାରିଲା ପରେ ଭଗବାନ କହୁଛନ୍ତି ଭକ୍ତି ଯୋଗ ବିଷୟରେ ମଧ୍ୟ କହୁଛନ୍ତି। ଏଇଟା ଏକ ନିହାବିକ୍ରମ ନାଶ ହେଉଛି। ଆପଣ ଯଦି ଭକ୍ତି ମାର୍ଗରେ ଭଗବାନଙ୍କୁ ଯଦି ଭକ୍ତି କରିବେ, ଏ ଭକ୍ତି କ'ଣ? ଏଇ ଯେଉଁ ନାମ କୀର୍ତ୍ତନ କରି ହେଉଛି ଭକ୍ତି। ଭକ୍ତିର ନଅଟି ଅଙ୍ଗ ରହିଛି। ଭଗବାନ ଆପଣମାନେ ଶ୍ରବଣ କରୁଛନ୍ତି, ଏ ଭକ୍ତି ଆରମ୍ଭ ହେଲା। ଆମେ ଶୁଣୁଥିଲୁ ଆପଣ ଭଳି ଆରମ୍ଭ କଥା ଶୁଣୁଥିଲୁ, ଶୁଣିକି ବର୍ତ୍ତମାନ ଆମେ ଭଗବାନ କଥା କୀର୍ତ୍ତନ କରୁଛୁ। ତେଣୁ ଆପଣମାନେ ମଧ୍ୟ ଶ୍ରବଣ କଲା ପରେ କୀର୍ତ୍ତନ କରିବେ। ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ଏ ଭଗବାନ ମହାପ୍ରଭୁ ଯେଉଁ କୃଷ୍ଣ 5500 ବର୍ଷ ତଳେ ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ, ସେଇ କୃଷ୍ଣ 500 ବର୍ଷ ତଳେ ମହାପ୍ରଭୁ ରୂପରେ ଆସିଥିଲେ, ଚୈତନ୍ୟ ମହାପ୍ରଭୁ ରୂପରେ ଆସିଥିଲେ। ସେ ବିଶେଷ ଭାବରେ ଆମମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲା ଜନ୍ମ ସାର୍ଥକ କରିବାର ପରବର୍ତ୍ତା। ଜଣେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ଭାରତ ବର୍ଷରେ, ମାନେ ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ତେଣୁ ସେମାନେ ଏଇ ମଙ୍ଗଳର ପନ୍ଥା ପ୍ରାପ୍ତ ହେଇଯିବେ ଅତି ସହଜରେ, ଏବଂ ଖାଲି ନିଜେ ମଙ୍ଗଳ କଥା ପ୍ରାପ୍ତ ହେଇ ଆନନ୍ଦ ରହିଲେ ହେବ ନାହିଁ, ଅନ୍ୟମାନେ ମଧ୍ୟ ସେଇ କଥାକୁ କହିବାକୁ ପଡ଼ିବ। ସେ କଥା ସମସ୍ତଙ୍କୁ ଏଇ ଭଗବାନ କଥା କହିବାକୁ ପଡ଼ିବ। ତେଣୁ ଏଇ ଭଗବଦ୍ଗୀତାରେ କୌଣସି ଭଗବାନ କହୁଛନ୍ତି, ଇଏ ଯେଉଁ ଭଗବାନଙ୍କର ଭକ୍ତି ଏ ଶ୍ରବଣର ଆରମ୍ଭ ହୁଏ। ଜଣେ ଶ୍ରବଣ କଲା ପରେ ସେ ଭଗବାନ କଥା କରିପାରିବେ, କୀର୍ତ୍ତନ କରିପାରିବେ, ଏବଂ ଯେତେବେଳେ ଶୁଣିବାକୁ ନାହିଁ ବା କୀର୍ତ୍ତନ କରିବାକୁ ନାହିଁ ସେତେବେଳେ ସ୍ମରଣ କରିବେ। ଭଗବାନଙ୍କର ଅନେକ ଗୁଣ ରହିଛି, ଭଗବାନଙ୍କ ଅନେକ ପୀଡ଼ା ରହିଛି। ଆଜିର ତିଥି, ଆଜିର ଦିବସ, ଆଜି ଭଗବାନଙ୍କ ଗୋଟେ ଲୀଳା ହୋଇଥିଲା, ଆପଣମାନେ ଜାଣିଥିବେ କି ନାହିଁ, ଏଇ ଦାମୋଦର ଲୀଳା କାର୍ତ୍ତିକ ମାସ ହେଉଛି। ବୈଷ୍ଣବ ପରିଭାଷାରେ କାର୍ତ୍ତିକ ମାସର ନାମ ହେଉଛି ଦାମୋଦର ମାସ। ଆଜି ଏଇ କାର୍ତ୍ତିକ ମାସ, ଆଜି ଦୀପାବଳି ତିଥି, ଏହି ତିଥିରେ ଭୋର ଭୋରୁ ମା ଯଶୋଦା ଦଧି ମନ୍ଥନ କରୁଥିଲେ। ଆପଣମାନେ ଜାଣିଛନ୍ତି ଦଧି ମନ୍ଥନ ନିହାତି ହେଇଥିଲା ଆଜିର ତିଥିରେ। ତେଣୁ ଦଧି ମନ୍ଥନ ଛୋଟ କୃଷ୍ଣ ଛୋଟ ପିଲା ଥିଲେ, 2-3 ବର୍ଷର ବୟସ ହେଇଥିଲା। ତେଣୁ ସେ ସକାଳୁ ଉଠି ମା ଯେତେବେଳେ ମା ଦଧି ମନ୍ଥନ କରନ୍ତି ନାହିଁ, କାରଣ ସେ ହେଉଛନ୍ତି ନନ୍ଦରାଜାଙ୍କ ପତ୍ନୀ ନନ୍ଦରାଣୀ। ସେ ତାଙ୍କର 900,000 ଗାଈ ଅଛନ୍ତି, ବହୁତ ଦାସ ଦାସୀ ଅଛନ୍ତି, ରାଜ ପରିବାର ସେମାନେ, ତେଣୁ ସେ କୌଣସି କାର୍ଯ୍ୟ କରୁନଥିଲେ। କିନ୍ତୁ କୃଷ୍ଣ ଯେଉଁ ଲୀଳା ସବୁ ହେଉଥିଲା କୃଷ୍ଣଙ୍କର, ସେ ଲୀଳା କୃଷ୍ଣ ଯେତେବେଳେ ସମସ୍ତେ ଘରୁ ଯାଇ ଚୋରି କରିକି ଆଣୁଥିଲେ, ଲବଣୀ ଚୋରି କରୁଥିଲେ, ସେ ପ୍ରସିଦ୍ଧ ଥିଲେ। ଯେ ପ୍ରସିଦ୍ଧ ନବନୀତ ଚୌରମ, ସେ ବ୍ରଜରେ ପ୍ରସିଦ୍ଧ ଥିଲେ ଭଗବାନ ବୋଲି ନୁହଁ, ସେ ଥିଲେ ନବନୀତ ସ୍ୱର। ଏ ଆଉ ଗୋଟେ ମଧୁର ସ୍ୱର ରହିଥାନ୍ତେ, ଆଉ ଉନ୍ନତ ସ୍ତର କଥା। ତେଣୁ ସମସ୍ତେ ଆସି ଅଭିଯୋଗ କରୁଥିଲେ ଯଶୋଦାଙ୍କୁ, କହିକି ତମ ପୁଅ ଯାଇ ଆମ ଘରେ ଚୋରି କରିଛି। ଏହି ଭାବରେ ଶୁଣି ଶୁଣି ମା ଯଶୋଦା ଚିନ୍ତା କଲେ, କ'ଣ ପାଇଁ କୃଷ୍ଣ ବାହାରେ ଘରେ ଯାଇ ଚୋରି କରୁଛି? ଯାହା ପାଖରେ ନଥାଏ ସେ ମନ ପାଖକୁ ଚୋରି କଲେ, ଆମର ତ 900,000 ଗାଈ ଅଛନ୍ତି, କ'ଣ ପାଇଁ କୃଷ୍ଣ ଚୋରି କରୁଛନ୍ତି? ଚିନ୍ତା କରି ତାଙ୍କର ଯେଉଁ 900,000 ଗାଈ ଥିଲେ, ତା ଦେହରୁ 7-8ଟି ଗାଈ ଥିଲେ, ଯିଏକି ସୁଗନ୍ଧ ତାଙ୍କର କ୍ଷୀରରୁ ବାହାରୁଥିଲା, ପଦ୍ମବନ୍ଧା ଗାଈ ସେମାନେ। ତେଣୁ ସେଇଭଳି ଭାବରେ ସେଇ ଗାଈମାନଙ୍କ ଠାରୁ କ୍ଷୀର ସଂଗ୍ରହ କରି ପୂର୍ବ ଦିନ ସେ ସେଦିନ ତାକୁ ଦହି ପକାଇଥିଲେ, ଏବଂ କିଛି କ୍ଷୀର ମଧ୍ୟ ଥିଲା। ଆଜି ସକାଳୁ ଯେତେବେଳେ ଆରମ୍ଭ ହୋଇଥିଲା ଆପଣଙ୍କର ଗୋହର ମୁହୂର୍ତ୍ତ ହେଲା, ତାପରେ ମୁହୂର୍ତ୍ତ କାଟିଥିଲା 4 ସମୟରେ ମା ଉଠି କିଛି କ୍ଷୀରକୁ ଚୁଲିରେ ବସି ଗରମ କରୁଛନ୍ତି, ଏବଂ ବାକି ଯେଉଁ ଦହି ଥିଲା ତାକୁ ମନ୍ଦୁଛନ୍ତି। ଏବଂ ଭଗବାନ ଉତ୍କଳିଲେ ଭୋର ଭୋର ଉତ୍କଳିଲେ। ଏଥିରେ ଭଗବାନର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ। ଭଗବାନ ହେଉଛନ୍ତି ଆତ୍ମଧାମ, ଆତ୍ମାରାମ ସେ ସେ ଆତ୍ମାରେ ଆନନ୍ଦିତ ହୁଅନ୍ତି, ତାଙ୍କର କୌଣସି ଶରୀରର ଆବଶ୍ୟକତା ନଥାଏ। କିନ୍ତୁ ସେ କନ୍ୟାପାନ ପାଇଁ ଆସି ମାଙ୍କ ଯଶୋଦାଙ୍କୁ ରଜନୀ କମ କରିଦେଇ ସେ ନିଜେ ତାଙ୍କର କନ୍ୟାପାନ କରୁଥିଲେ। ଆଜି ସେ ଏଇଟି ହେଇଥିଲା ମା ଯଶୋଦା ତାଙ୍କ ଭିତରେ କ୍ଷୀର କନ୍ୟାପାନ କରୁଥିଲେ। ସେତେବେଳେ ଚୁଲିରେ ରଖିଥିଲେ କ୍ଷୀର ଉତ୍ତରି ପଡ଼ିଲା। ମା ଯେତେବେଳେ ଯେତେବେଳେ କ୍ଷୀରଟା ଉତ୍ତରି କରୁଛି ଧୁଆଇ ଦେଇକି ତଳେ ତେଣୁ ସେ ପଳେଇଲେ କ୍ଷୀରକୁ ଉଠାଇବା ପାଇଁ ଉଠାଇବା ପାଇଁ ତେଣୁ ଭଗବାନଙ୍କର କୋଧଜାତ ହେଲା। କୋଧଜାତ ହେଲା ମା ଗୋଟେ ବିରାଟ ହାଣ୍ଡିରେ ନନ୍ଦୀ ମନ୍ଥନ କରୁଥିଲେ। 25 କେଜି କ୍ଷୀର ଥିଲା, ସେଥିରେ ଦହି ଥିଲା। ଭଗବାନ କ'ଣ କଲେ ସେଥିରେ ଚୁରୁ କୁଆଡ଼େ ଥିଲା, ତା'ପରେ ଭାଙ୍ଗିଦେଲେ, ନଦୀ ହାଣ୍ଡିକୁ ଭାଙ୍ଗିଦେଲେ ଏବଂ ଦହିରୁ ଚାରିଆଡ଼ ଘର ତାରା ବିକ୍ରି କରିଲା। ଭଗବାନ ଚାଲିଗଲେ ଆଉ ଗୋଟେ ଘରକୁ, ଆଉ ଗୋଟେ ଘରେ ଯାଇ ସୀତାରେ ଥିଲା, ଲହୁଣି ଥିଲା ତରକାରୀର, ଗୋଟେ ମୃଦୁଫଳ ଥିଲା। ମୃଦୁଫଳରେ ପକେଇ ଓଲଟା ପକେଇ ତାପରେ ଯାଇ ସେ ଲହୁଣୀ ଆଣି ନିଜେ ଖାଉଛନ୍ତି ଏବଂ ମିଶୁ ମାରିଦେଲେ ସେ ମାଙ୍କଡ଼ମାନେ ଆସି ପହଞ୍ଚିଗଲେ ତାଙ୍କୁ ଦେଉଛନ୍ତି। ମା ଯଶୋଦା ଦେଖିଲେ ଯେ ମୋର ପୁଅ ଛଡ଼ା ଆଉ ଏ କାର୍ଯ୍ୟ କରିବ ନାହିଁ, ନଟଫଟ ସିଏ ବହୁତ ନଟଫଟ କାର୍ଯ୍ୟ କରୁଥିଲା। ତେଣୁ ସେ ଯାଇକି ଯେତେବେଳେ ଦେଖିଲେ ସେ ଦହି ଧାଡ଼ି ହେଇଯାଇଛି, ତାହେଲେ ତାଙ୍କର ଛୋଟରେ ପାହାଡ଼ ଚିହ୍ନ ରହିଛି, ଚିହ୍ନ ଦେଖିକିରି ଏ ପହଞ୍ଚିଲେ ଆଉ ଗୋଟେ ଘରେ ସେ ଏଇଭଳି ଭାବରେ ସୁଧାରୁ ଲୋକମାନେ ଖାଉଛି। ମାଆଙ୍କୁ ଦେଖି ମାଙ୍କର ମାନେ ଚାଲିଲେ ଘରକୁ ପଳେଇଲେ, ତେଣୁ କୃଷ୍ଣ ଜାଣିପାରିଲେ ଯେ ମା ଆସୁଛନ୍ତି, ତେଣୁ ସିଏ ମଧ୍ୟ ଡିଆଁ ମାରିଲେ। ଡିଆଁ ମାରିଲା ପରେ ମା ଯଶୋଦା ତାଙ୍କ ଉପରେ ଧାଉଛନ୍ତି, ମା ଧାଉଛନ୍ତି, କୃଷ୍ଣ ଆଗେଇ ଧାଉଛନ୍ତି। ଏ ଲୀଳାଟିକୁ ଆମର ଜଣେ ମୁନି ଥିଲେ ସତ୍ୟବ୍ରତ ମୁନି, ଏ ଲୀଳାଟିକୁ ସେ ଦାମୋଦର ଅଷ୍ଟକରେ ଦେଖିଛନ୍ତି। ସେଇ ଦାମୋଦର ଅଷ୍ଟକଟି ଆମର ଏଇ କାର୍ତ୍ତିକ ମାସରେ ସକାଳେ ସନ୍ଧ୍ୟାବେଳେ ଏଇ ଅଷ୍ଟକକୁ ପାଠ କରି ଭଗବାନଙ୍କୁ ଦୀପ ପ୍ରଦାନ କରୁ। ଆମେ ଏଇ ଅଷ୍ଟକକୁ ଗୋଟିଏ ଅଷ୍ଟକ ପାଠ କରିବା। ନମାମି ସ୍ୱରଂ ସା ଚିଦାନନ୍ଦ ରୂପଂ ରସକୁଣ୍ଡାଳଂକୁ ଲଗେଇଥିଲେ ସେଟା ହେଉଛି 2 ଫୁଟର ଚଉଡ଼ା, କିନ୍ତୁ 2000 ଲଗେଇଲେ ସବୁବେଳେ 2000 କମିଯାଉଛି। ତାପରେ ଏ ଯେଉଁ 2000 କମିଯାଉଛି ତାର ଅର୍ଥ ହେଉଛି ଆମର ପରିଶ୍ରମ ଏବଂ ଭଗବାନ କୃପା। ଏଇ 2000 ଆମେ ଯଦି ପରିଶ୍ରମ କରିବା ଭଗବାନ ଆମକୁ କୃପା କରିବେ, ଆମେ ପ୍ରକୃତରେ ମଙ୍ଗଳର ପନ୍ଥା ପ୍ରାପ୍ତ ହେଇପାରିବା। ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ମା ବାନ୍ଧିଦେଲେ, ଉପକୂଳରେ ବାନ୍ଧି ଦେଇଥିଲେ। ତେଣୁ ସେଇଥିପାଇଁ ଏଇ ମାସ ସାରା ଏଇ ଦୁଇଟି ଆଦୃତ ହେଇଥିଲା। ଏଇ ମାସ ସାରା ବୈଷ୍ଣବମାନେ ତା'ର ପୃଥିବୀରେ ଯେତେ କୃଷ୍ଣ କ୍ଷେତ୍ର ଅଛି ସେଥିରେ ସକାଳେ ଏବଂ ସନ୍ଧ୍ୟାବେଳେ ଦୀପ ପ୍ରଦାନ କରାଯାଏ ଏବଂ ଭଗବାନଙ୍କୁ ଏଇ ଦାମୋଦର ସ୍ତପଙ୍କୁ ପାଠ କରାଯାଏ। ଆପଣମାନେ ଏଇ ଭକ୍ତିରେ ଅଗ୍ରସର ହେଲେ ସେହି ସ୍ତରକୁ ଆସିପାରିବେ, ଭଗବାନ ମଧ୍ୟ ବାଧିପାରିବେ, ମା ଲୋକମାନେ ଯଦି ବାଧିଥିଲେ। ତେଣୁ ଏଇ ଯେଉଁ ଭକ୍ତି ଏଭଳି ଭକ୍ତି କୁହାଯାଉଛି ନେହା ବିକ୍ରମ ନାଶ ହେଉଛି। ଏଇ ଭକ୍ତିରେ ଆପଣ ଅଳ୍ପ କିଛି କରିଛନ୍ତି, ଆସିଛନ୍ତି ଭଗବାନ କଥା ଶୁଣିଲେ ଏ କେବେ ନଷ୍ଟ ହେବ ନାହିଁ। ନେହା ବିକ୍ରମ ନାଶ ହେଉଛି ପ୍ରତ୍ୟେକ ଭାବେ। ଏ ଯେଉଁ ଆପଣ କିଛି କଲେ ଭକ୍ତିର କିଛି ଅଙ୍ଗ ଦାନ କଲେ ବା ଅଙ୍ଗ କିଛି କଲେ ତାହେଲେ କେବେ ସେଥିରେ ନଷ୍ଟ ହେବ ନାହିଁ, ଭୌତିକ ଜଗତରେ ସବୁକିଛି ନଷ୍ଟ ହେଇଯାଏ। କିନ୍ତୁ ଏ ଭକ୍ତି ଏଭଳି ଭଗବାନ କହୁଛନ୍ତି ନେହା ବିକ୍ରମ ନାଶ ହେଉଛି, ଏଥିରେ ଆପଣ କିଛି କରିଛନ୍ତି ଭକ୍ତି ତେଣୁ ଆର କେବେ ନାଶ ହେବ ନାହିଁ ଏବଂ ପ୍ରତ୍ୟବାୟୁ ନ ବିଜେ ଏବଂ ଯାହା କିଛି ଆମେ ପୁଣ୍ୟ କରିଛେ ସେ କେବେ କମିଯିବ ନାହିଁ। ଅନେକ ଜଣ ଚାଲିଗଲା, ଅନେକ ବର୍ଷ ଚାଲିଗଲା, ସେଟା କମିଗଲା ନା ସେଟା କମିବ ନାହିଁ। ଯେତିକି ଥିଲା ସେତିକି ଥିବ, ଆପଣ ଯେତେ ପୁଣି ଭକ୍ତି କରିବେ ସେଇଠୁ ଆରମ୍ଭ ହେବ। ଗୋପାଳ ମହାରାଜ ସେଟା କହୁଛନ୍ତି ଯାହା ଭିତରେ ନାଶି ପ୍ରତ୍ୟବାୟ ନେତେ ସ୍ୱଳ୍ପ ମଧ୍ୟ ଧର୍ମଧ୍ୟ। ଏଇ ଭକ୍ତିରେ ଆପଣ ଯଦି ଅତି ଅଳ୍ପ କିଛି କରିଛନ୍ତି ତାହେଲେ ତାହାକି ବହୁତ ଭୟା ବହୁତ ବଡ଼ ବିପଦରୁ ଆପଣଙ୍କୁ ରକ୍ଷା କରିବ। ଏ ବିଷୟରେ ଭାଗବତରେ କଥା ରହିଛି। ଥିଲେ ଉତ୍ତରପ୍ରଦେଶରେ ଯେଉଁ ସ୍ଥାନ ଅଛି କାନ୍ୟକୁଞ୍ଜି ବୋଲି କନୌଜା ପ୍ରଥମ କୁହାଯାଉଛି। କାନ୍ୟକୁଞ୍ଜା ଦେଶରେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ପୁତ୍ର ଥିଲେ ଅଜାମ୍ବିଳ, ତାଙ୍କ ପୁତ୍ର ଥିଲେ ଅଜାମ୍ବିଳ, ଯିଏକି ଛୋଟ ପିଲାବେଳେ ତାଙ୍କ ପିତାମାତାଙ୍କୁ ଭଗବାନ ପୂଜାରେ ସେ ସାହାଯ୍ୟ କରୁଥିଲେ, ଛୋଟ ପିଲାବେଳେ ସାହାଯ୍ୟ କରୁଥିଲେ। କିନ୍ତୁ ଯେତେବେଳେ ଆସ୍ତେ ଆସ୍ତେ ଯୁବକ ହେଇଗଲେ ସେତେବେଳେ ସେ ଗୋଟେ ଥର ଯାଇଥିଲେ ଜଙ୍ଗଲକୁ ଯାଇଥିଲେ କିଛି କାଠ ଆଣିବା ପାଇଁ ଫୁଲ ଫଳ ଇତ୍ୟାଦି ସଂଗ୍ରହ କରିବା ପାଇଁ। ଦେଖିଲା ବେଳେ ଦେଖିଲେ ଗୋଟେ ଶୁଦ୍ର ବ୍ୟକ୍ତି ଗୋଟେ ବେଶ ସଙ୍ଗ କରୁଛି ଏବଂ ସେମାନେ ମଦ୍ୟପାନ କରିଛନ୍ତି। ତେଣୁ ଏଇ ଦୃଶ୍ୟ ଦେଖି ସେ ବେଶ୍ୟାଟି ଆକର୍ଷିତ ହେଇଗଲେ। ଅଜାମ୍ବିଳ ବହୁତ ବଡ଼ ବ୍ରାହ୍ମଣ ପରିବାରର ସନ୍ତାନ ଥିଲେ, ବହୁତ ବେଦ ଅଧ୍ୟୟନ କରିଥିଲେ, ବେଦଶାସ୍ତ୍ର ପଢ଼ିଥିଲେ, କିନ୍ତୁ ସେ ବେଶ୍ୟା ପ୍ରତି ଆକର୍ଷିତ ହେଇ ତାଙ୍କର ସେ ବିବାହ କରିଥିଲେ, ତାଙ୍କ ପତ୍ନୀ ଥିଲେ, କିନ୍ତୁ ତାଙ୍କ ପିତା ମାତା ପତ୍ନୀ ସବୁ ତ୍ୟାଗ କରିଦେଲେ। ସେ ବେଶ୍ୟା ସହିତ ରହି ଜୀବନ କେତେ ସବୁ ପ୍ରକାର ଅବୈଧ କାର୍ଯ୍ୟ ସବୁ ଲୋକ ପାଠ କାର୍ଯ୍ୟ କଲେ। ଏଇଭଳି ଭାବରେ ତାଙ୍କୁ 88 ବୟସ ହେଇଗଲା। 10 ପୁତ୍ର ସେ ଦାସ କରିଥିଲେ ବେଶ୍ୟାଠାରୁ ଏବଂ ଯେଉଁ କନିଷ୍ଠ ପୁତ୍ର ଥିଲା 10 ପୁତ୍ର ତା ନାଁ ଥିଲା ନାରାୟଣ। ନାରାୟଣ ହେଉଛି ଭଗବାନଙ୍କର ନାମ ନାରାୟଣ। ତେଣୁ 88 ବୟସରେ ଯେତେବେଳେ ତାର ମୃତ୍ୟୁ ସମୟ ଆସିଗଲା ସେ ସେମାନେ ଖାନ ପୁଅର ବୟସ ଥିଲା 5 ଏବଂ ସେହି ସମୟରେ ଯେଉଁ ବିଭିନ୍ନ ପ୍ରକାର ଆମେ କାର୍ଯ୍ୟ କରୁଛେ 3 ଆମେ କାର୍ଯ୍ୟ କରୁଛେ କାୟ ମନ ବାକ୍ୟ ଶରୀର ଦ୍ୱାରା ମନ ଦ୍ୱାରା ଏବଂ ବଚନ ଦ୍ୱାରା କାର୍ଯ୍ୟ କରୁଛେ। ତେଣୁ ସେ 3 ପାପ କାର୍ଯ୍ୟ କରିଥିବାରୁ ଜଗରାଜଙ୍କ ତୁଳନା ଦୁଃଖ ପହଞ୍ଚିଥିଲେ ଭୟଙ୍କର ବିପଟାଳ ରୂପ ତାଙ୍କ ସବୁ ରହିଛି। ଭୟକୁ ରୂପ ଦେଖି ସେ ଭୟ କରିଗଲା। ମୃତ୍ୟୁ ସମୟରେ ଆପଣମାନେ କହୁଥିଲେ କିଏ ପାଇଖାନା କରିଦେଉଥିଲେ କିଏ ଏଭଳି ଭାବରେ ସବୁ କରନ୍ତି, କାରଣ ଯମରାଜଙ୍କର ଦୂତମାନଙ୍କର ଯେଉଁ ବିକଟାଳ ରୂପ ଦେଖିଲେ ସମସ୍ତେ ଭୟ କରିଯିବେ। ତେଣୁ ଏ ଭୟରେ ତାର ପୁଅ ନିକଟରେ ଖେଳୁଥିଲା, ତାକୁ ଡାକିଦେଲା ନାରାୟଣ ଆୟ ନାରାୟଣ ଆସ ବୋଲି କହିଦେଲା। ଏଠି କହିଦେବାରୁ ଏଠି କିଏ କରିଛି ଭକ୍ତିରେ ନାରାୟଣ ଆୟ ବୋଲି କହିଦେଲା, ସାଙ୍ଗେ ସାଙ୍ଗେ ତାର ସମସ୍ତ ବିପଦ ଚାଲିଗଲା। नारायण रूप चारोटी अक्षर से नेला भगवान नारायण चार जन भूत आसगले जमराज भूत मान जो तीन जन आसते आम सूक्ष्म शरीर गोटे रही सूक्ष्म शरीर शुभ शरीर भर गोटे सूक्ष्म शरीर रही सूक्ष्म शरीर को जमपात बांधि नहीं समय से नारायण भी डाक सांगे सांगे विष्णु दूत मान आसगले बंद करदे ये समय कहीं जाऊ मना करदे जमराज दूत मैंने जीवन केवटी का सहित किए प्रतिराग प्रतिभाद करना जहाँ समय आस जाए तो सब नहीं जाते बहुत सहज नहीं जाते कि आज प्रथम थरपाई जीवन में देखिए जो बाधा रोज चार बहुत सुंदर पुरुष भगवान जो भाव सुंदर विष्णु भोज मूर्ति रही धारण करती बहुत सुंदर शरीर चाम बर्ण शरीर पीत वस्त्र धारण कर सब विभिन्न प्रकार अलंकार सब धारण कर बहुत सुंदर भगवान देखापी संदर्भ कौटी कमी विशेष सोहम गोटे संदर्भ रूप थाए भगवान चारिजूत से रूप तेनाली जमराज रूप मैंने देखिए आश्चर्य किए गोटे पाकी पाकि नापे आपच धर्मराज दूत आपने कहीं बाध दौर पाकि पाकिस्तान मौजूद दंड प्रदान कर संशोधन करू तेणु ये सब विस्तार प्रथम रही षष्ठ स्कंध द्वितीय अध्याय भागवत में कहे संक्षेप कहते तेणु जमराज दूत प्रश्न पचारे विष्णु दूत मैं पचारे जे तुम्हें जो जमराज दूत कह धर्म कौन जान तुम्हें धर्म कौन जान तुम से कहले हाँ आम जान धर्म कौन धर्म हूँ वेदरे धर्म कह वेद प्रणीत धर्म वेदरे को कर्म करा कथा देखाए कौटा करा कथा नुहता देखाए अधर्म सब विपर्य तेणु ये सब वेदर जो निश्चित कार्य था जो पाप कार्य पाप कार्य करप कम प्रस्तुत करना सीए आम ले जाऊ दंड नहीं पाप प्रायश्चित करूँ देवता जो कहले से कहले सब जमराज लोक मैंने कहले वर्णना कले भाव में पिलाने भगवान सेवा करा भगवान सेवे कि सब प्रकार पाप कार्य कला आज पापर कौन प्रायश्चित कला ना तेनाली प्रायश्चित करापा शुणी विष्णु मान कहले कहले तुम जमराज भूत धर्म धर्मराज धर्म भूत होने प्रकृत धर्म कौन जाणिना ना कौन धर्म आम जाणिना ना ये सब बड़ प्रायश्चित करते प्रायश्चित कले ना अयम ही भूत निर्देश जन्म कोटिया हंसा कि जब प्याज हमारे दिवसो नाम सुरक्षा हरे हमें जो कहल आर पाप कार्य को कह जन्म कथा कह कितु गोटे जन्म पाप जी मत करते आज पाप करते ये सब पाप प्रायश्चित हो जाती जब प्याज हमारे दिवसो तुम जो तुम पाप पकड़ नाप दिवस अवस्था से कौन करा तुम डाक नारायण से नाम स्वस्थ है ना हरे सी हरिकर नाम एवं स्वस्थ है ना सब प्रकार मंगल से प्रदान कर भगवान के नाम स्वस्थ है ना हरे हम भगवान का नाम कले प्रकृत मंगल मंगल का प्रदान जब से कहले जमराज बुद्धमान कहले ये जो भगवान को डाकिला ही डाकि पुओर नाम नारायण पुओर नाम नारायण हेले नारायण हो नारायण नाम नेला मैंने भगवान का नाम होगा कहला नाम बास चार प्रकार नाम बास रही सांकेतीय कार्यासन शोभम खेड़ वैकुंठ नाम ग्रहण अचित अभहरण विदू ये अजाम जो भगवान का नाम नहीं संकेत कर नहीं संकेत कर नहीं संकेत नाम बास जदिजे परिहास भगवान नाम 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 जो मैंने ନାଟକରେ ସବୁ ରୋଲ୍ କରନ୍ତି, ନାରଦ ରୋଲ୍ କରନ୍ତି, ନାରାୟଣ ନାରାୟଣ ବୋଲି କହନ୍ତି, ସିଏ ମଧ୍ୟ ଭଗବାନଙ୍କ ନାମ ଭାବ ହେଇଯାଉଛି। ଏବଂ ଖେଳାଳି କେତେ ମଧ୍ୟ ଯଦି ଭଗବାନଙ୍କ ନାମ ନେଲେ ତାହେଲେ ସିଏ ନାମ ଭାବ ତା'ର ପ୍ରାପ୍ତ ହେବ। ସେ ତ ଆଗ ଆରମ୍ଭରୁ ଅନେକ ପ୍ରକାର ପାପରୁ ସେ ଗାୟକ କରିଦେବ, ତାକୁ ପ୍ରାଣ କରିଦେବ। ସେ ତ ଆଗ ଆରମ୍ଭରୁ ତେଣୁ ଏଇ ଭଗବାନଙ୍କ ନାମର ମହାତ୍ମା ଯଦି କଲ୍ୟାଣ କରେ, ଯଦି ଭଗବାନ ନାମ କଲେ ଏ ନାମର କେତେ ମହାତ୍ମା ରହିଲେ ତାକୁ ବିଚାର କରିପାରିବ ନାହିଁ ନାମର ମହାତ୍ମା। ତେଣୁ ଇଏ ହେଉଛି ପ୍ରକୃତ ମଙ୍ଗଳଙ୍କର କଥା ବୋଲି ଭଗବାନଙ୍କର ଦୂତମାନେ କହିଲେ। ନାମ ସ୍ୱସ୍ଥ ଆୟନରେ ଇଏ ପ୍ରକୃତ ସ୍ୱସ୍ତି ଆଉ ପ୍ରକୃତ ମଙ୍ଗଳ ପ୍ରଦାନ କରେ। ଆଜି ଆମେ ଯଦି ଭଗବାନ ନାମ କଲୁ କି ଭଗବାନ ନାମ ଦ୍ୱାରା ପ୍ରକୃତ ମଙ୍ଗଳ ସାଧିତ ହେଲା, ଖାଲି ଗୃହର କର୍ତ୍ତାମାନଙ୍କର ବା ଗୃହରେ ଯେଉଁମାନେ ରହୁଛନ୍ତି ତାଙ୍କର ମଙ୍ଗଳ ହେଲା ତା ନୁହଁ, ବ୍ରହ୍ମବାସୀମାନଙ୍କର ମଙ୍ଗଳ ହେଲା, ଯିଏ ଶୁଣିଲେ ତାଙ୍କର ମଙ୍ଗଳ ହେଲା, ସମସ୍ତଙ୍କର ମଙ୍ଗଳ, ପଶୁ ପକ୍ଷୀ କିଛି ପ୍ରସଙ୍ଗ ଯେତେ ଏ ଶବ୍ଦ ଶୁଣିଲେ ତାଙ୍କର ମଙ୍ଗଳ ହେଇଗଲା। ସେଥିପାଇଁ ଯଦି ଥିଲେ ଆମର ଯଦି ନାମର ଆଚାର୍ଯ୍ୟ ଜଣେ ନାମର ନାମ ଆଚାର୍ଯ୍ୟ ଜଣେ ଥିଲେ ହରିଦାସ ଠାକୁର ବୋଲି, ସେ ଭଗବାନଙ୍କ ନାମକୁ ସବୁଦିନେ 300,000 ନାମ ନେଉଥିଲେ। ଆମେ ଯେଉଁ ଭଗବାନ ନାମ ନେଉଛେ ହରେ କୃଷ୍ଣ ହରେ
କୃଷ୍ଣ
16 ନାମ ରହିଛି, 16 ନାମ 32 ଅକ୍ଷର ରହିଛି, 16 ନାମ ରହିଛି ଭଗବାନଙ୍କର। ଏଠି 16 ନାମ କଳି କର୍ମସ ନାଶନ କଳିରେ ବହୁତ ପ୍ରକାର ଅସୁବିଧା ହେବ, ଆସ୍ତେ ଆସ୍ତେ ସେ ଅସୁବିଧା ଆସିବ, କିନ୍ତୁ କଳି କର୍ମସ ନା ଏଇ ଭଗବାନଙ୍କର ଏ ନାମ ଆଠାରୁ ଅନ୍ୟ କୌଣସି ଉପାୟ ନାହିଁ। ମାତୃ ପରତ୍ର ଉପାୟ ସର୍ବ ବେଦେଶ ବିଷୟରେ ସମସ୍ତ ବେଦରେ ଯଦି କହିବେ ଲକ୍ଷ ଶ୍ଳୋକ ଅଛନ୍ତି, ସମସ୍ତ ବେଦରେ ଆଠରୁ ଆଉ କୌଣସି ଉନ୍ନତ ପନ୍ଥା ନାହିଁ। ଭଗବାନ ନାମ ହିଁ ପ୍ରକୃତ ମଙ୍ଗଳ ପ୍ରଦାନ କରିବ। ତେଣୁ ଏହି ଭାବରେ ଭଗବାନ ଏହି ଶ୍ଳୋକରେ କହୁଛନ୍ତି ଏହି ଭକ୍ତି ଏ ଭଗବାନ ନାମ କୀର୍ତ୍ତନ କରିବା, ଏ ଭଗବାନଙ୍କୁ ଭକ୍ତି ଶ୍ରବଣ କରିବା, ଭଗବାନ ଭକ୍ତି ସ୍ମରଣ କରିବା, ଭଗବାନ ଲୀଳାକୁ ଆମେ ସ୍ମରଣ କଲେ ଭଗବାନ ଆଜି ତିଥିରେ ଏଭଳି ଭାବରେ ଦାମୋଦର ଲୀଳାଟି କରିଥିଲେ, ଭଗବାନଙ୍କୁ ବାନ୍ଧି ଦେଇଥିଲେ ମା ଯଶୋଦା, ଏବଂ ବାନ୍ଧି ଦେଇଥିଲେ ଯେତେବେଳେ କହିଲୁ ଦୁଇଆକୁ ସବୁବେଳେ କମିଯାଉଥିଲା, କିନ୍ତୁ ଭଗବାନ କୃପା କରିବାରୁ ଭଗବାନ ବଦା ହେଲେ। ଯେଉଁ ଉଦୁକଳରେ ବାନ୍ଧିଥିଲେ ସେ ଉଦୁକଳ ମା ବାନ୍ଧି ଅନ୍ୟତ୍ର ଚାଲିଯାଇଥିଲେ ଅନ୍ୟତ୍ର କାମରେ, ଭଗବାନ କ'ଣ କଲେ ନା ସେ ଉଦୁକଳକୁ ନେଇ ଧୀରେ ଧୀରେ ଯାଇ ଆଣ୍ଠି ଆଣ୍ଠିକି ଯାଉଛନ୍ତି, ଠିଆ ହେଇପାରୁନାହାନ୍ତି, ବାନ୍ଧି ଦେଇଛନ୍ତି ମା, ଠିଆ ହେଇପାରୁନାହାନ୍ତି, ଆଣ୍ଠି ଆଣ୍ଠିକି ଯାଇ ଦୁଇଟି ବିରାଟ ବୃକ୍ଷ ଥିଲା, ଯମରାଜନ ବୃକ୍ଷ ବୋଲି କହିଲା, ଯମରାଜନ ବୃକ୍ଷ ଜାଣା ବୃକ୍ଷ ସେମାନେ ସେମାନଙ୍କ ପୁତ୍ର ଥିଲେ କୁବେର ଦେବତାମାନଙ୍କର ଯିଏ ଟ୍ରେଜର କୋଷାଧ୍ୟକ୍ଷ ତାଙ୍କର ତାଙ୍କ ନାମ ଥିଲା କୁବେର। ତାଙ୍କ ଦୁଇ ପୁତ୍ର ସେ ଥିଲେ ନଳ ମଣିଦେବ ଏବଂ ନଳ କୁବେର। ସେ ଦୁଇ ଜଣ ପୂର୍ବଦାମରେ ଯେତେବେଳେ ମଣିଦେବ ନଳଦେବ ଥିଲେ ସେ ଦୁଇ ଜଣ ଶିବଜୀଙ୍କର ଅନୁଚର ଥିଲେ, ଶିବଜୀଙ୍କର ସେବା କରୁଥିଲେ, କିନ୍ତୁ ଯେହେତୁ ତାଙ୍କର ବହୁତ ଧନ ରହିଛି ବନର ମଧ୍ୟରେ ସେମାନେ ସବୁ ବିଭିନ୍ନ ପ୍ରକାର ବିଷୟ ସେବନ କରୁଥିଲେ, ବିଭିନ୍ନ ସ୍ତ୍ରୀ ସଙ୍ଗ କରୁଥିଲେ, ଅକ୍ଷରମାନଙ୍କ ସଙ୍ଗ କରୁଥିଲେ, ଉଲଗ୍ନି ମନ୍ଦାକିନୀ ନଦୀରେ ସ୍ନାନ କରୁଥିଲେ, ଗଙ୍ଗା ନଦୀ ସ୍ୱର୍ଗରେ ଗଙ୍ଗା ନଦୀର ନାମ ହେଉଛି ମନ୍ଦାକିନୀ, ସେ ନଦୀରେ ସ୍ନାନ କରୁଥିଲେ। ସେହି ସମୟରେ ନାରଦମୁନି ସେହି ସମୟରେ ସେହି ପାଖରେ ଆସି ପହଞ୍ଚିଗଲେ, ନାରଦମୁନି ଦେଖି ଅପ୍ସରାମାନେ ତାଙ୍କର ବସ୍ତ୍ର ପରିଧାନ କଲେ, କିନ୍ତୁ ଏ ଜୀବନ ସେହିଭଳି ଭାବରେ ଉଲଗ୍ନ ହୋଇକି ରହିଲେ। ତେଣୁ ନାରଦମୁନି ତାଙ୍କୁ ଅଭିଶ୍ୱାସ ଦେଇଥିଲେ, ସେଥିପାଇଁ ସେ ଦୁଃଖ ଜନି ପ୍ରାପ୍ତ ହୋଇଥିଲେ। ମନ୍ଦାଳୟରେ ନିଜେ 100 ବର୍ଷ ବହୁତ ବର୍ଷ ଧରି ସେ ରହିଥିଲେ, 100 ବର୍ଷ ଧରି ରହିଯାଇଥିଲେ ସେଇଠି। ତେଣୁ ଆଜି ଭଗବାନ ଯେଉଁ ଦୁଃଖରେ ବନ୍ଧା ହୋଇଛନ୍ତି ଆଙ୍କି ଆଙ୍କି ଯାଇ ସେଇ ଦୁଇଟି ବୃକ୍ଷ ମାରିଲେ, ସେ ଉଦୁକୂଳକୁ ରଖି ପଳେଇ ଆସିଲେ ଏବଂ ଉଦୁକୂଳକୁ ଟାଣି ଦେଲେ। ସେ ବିରାଟ ବିରାଟ ବୃକ୍ଷ ଆକାଶକୁ ଛୁଉଥିଲା, ହଜାର ହଜାର ହାତୀ ତାକୁ ଓପାଡ଼ି ପାରିନଥାନ୍ତେ, କିନ୍ତୁ ଭଗବାନ ଟିକିଏ ବଳ ଲଗାଇଦେବାରୁ ସେ ଯେଉଁ ଉପୁଡ଼ି ପଡ଼ିଲା, ଦୁଇଟି ଯାକ ବୃକ୍ଷ ଉପୁଡ଼ି ପଡ଼ିଲା, ଏବଂ ସେ ଦୁଇଟି ଯାକ ବୃକ୍ଷ ଉପୁଡ଼ି ପଡ଼ିଲାରୁ ସେ ଦୁଇରେ ଉଦ୍ଧାର ପାଇଲେ। ଆଶୀର୍ବାଦ ଦେଇଥିଲେ ତୁମେ ଉଦ୍ଧାର ହେବ ଭଗବାନ ଦ୍ୱାରା, ତେଣୁ ସେ ଉଦ୍ଧାର ପାଇଲେ, ମଣିଜୀବ ନଳଦେବ ହେଇଗଲେ ଏବଂ ଦେବତା ରୂପ ଧାରଣ କରି ଶରୀର ଧାରଣ କରି ଭଗବାନ ସ୍ତୁତି କରିଛନ୍ତି, ଭଗବାନ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଜନ୍ମ ଆଣି ସେଇ ପାଇବା କେବଳ ସ୍ଥିତି କରୁଥିଲେ ସେ କଥା କହିବା ପୂର୍ବରୁ ଏହିସବୁ କରିପାରିବା ଏ ଯେଉଁ ମୁନି ଛତ୍ରବର୍ତ୍ତୀ ଯେଉଁ ଗାଇଛନ୍ତି ଗୋବେରାତ୍ମା ଯୋଗୀ ଭକ୍ତି ଲୋକମାନେ ସବୁ ଟିଭି ଫିଲ୍ମ ଇତ୍ୟାଦି ସବୁ ଯଦି ସମସ୍ତ ଶୁଣୁଛନ୍ତି ଯୁଆଡ଼େ ସବୁ କାମରେ ଲାଗିଥିବ ପିଲାମାନଙ୍କର तेणु ये जो कर्ण ने जो भगवान कथा शुणे तार से कर्ण सर्पर रही गर्तर तुलना कर कर्ण माध्यम भगवान कथा आज प्रमाण भगवान कथा श्रवण कर तेणु जान भाई कह प्रभु श्रवण कथा आया आम आप कथा श्रवण करूँ कृपा करूँ अष्टौच कर्मसु आम आप अंत देखते आम आपकी सेवा करवा अष्टौच कर्मसु एवं मन कल का मन में बहुत क्या चिंता करते भगवद गीता अंतिम भगवान कहते कथा कि चारोटी हूँ भगवद गीतार अंतिम कथा कह भगवान दु थे कहते कथा कि मनना भग मन में चिंता कर मन भक्त मोर भक्त हु मोर जाली मोर पूजा कर मान नमस्कार मत प्रणाम कर ये चार जिनस भगवद गीतार सार तेणु से कहते मन पाद मन मन सब आपदिया चीर तब निवास जगत प्रणामी आम स्मृति जो रही बहुत गुरा स्मरण करते बहुत गुरा मन रखे तेणु ये स्मृति द्वारा आमर मनटा आपंकर स्मृति स्मरण करमरण करीर द्वारा आम जो मस्तक प्राप्त होते चीर द्वारा कौन करवा तब निवास जगत प्रणामी प्रणाम करता चक्षु द्वारा भगवान दर्शन करवा भगवान भक्त को दर्शन करवा भाव में भगवान प्रार्थना करवा भाव वृंदावन करवा प्रकृत मंगलकर पंथा होता है आ छा अन्य कौन सी मंगलकर पंथा ना कागज कल्पना कर शिव पंथा आउ कौन सी मंगलकर पंथा ना कारण ये मंगल अमंगलमय जगत में आम बसिए आज एकमात्र मंगलकर पंथा हो भगवान भक्ति भगवान नाम हरे कृष्णा 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 हरे 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 राम 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 हरे कथा सुंदर गुरु बताइए आप
नारायण नाम जो सेवा बापा सेवा करने गला पर जो भेसा को देखिले क्या भेसा देखा भेसा भेसा कम कर ତାକୁ ଯେଉଁ ବ୍ୟବହାର କଲେ ନିଜ ସ୍ତ୍ରୀ ଛାଡ଼ିଲେ ଛାଡ଼ିଲା ବୋଲି ସେଇଠୁ ତାଙ୍କୁ ସେଠି ଋଷିମାନେ ଆସିଲେ ନା ଇଏ ଆସିଥିଲେ ତାଙ୍କ ବାସ ସରିକି ତାଙ୍କୁ ଯେଉଁ ନାରାୟଣ ଜନ୍ମ ହେଲା ନାରାୟଣ ପୁଣି ପୁଣି ଜନ୍ମ ହେବ ସେ ଯେ ଶୁଣିଲା ମୁଁ ଶୁଣିଲି ଲୋକ ଶୁଣେ ପେଶା ଥିଲେ ସେଇଟା ହେଉଛି ଏଠି ଲୋକଙ୍କର ହେଉଛି ଆକର୍ଷଣ ଆକର୍ଷଣ କରୁଛି
भागवत वर्णना करें शास्त्र कहते घरे ग्राम अनुज ग्राम स्थान रही पूजा माँ थी सब आधु मान आधु मान आसा बेले से ग्राम को आसते साधु मान चाहते रात रही कविता से बुले गला ब्राह्मण भक्ति रही ब्राह्मण जाने कहला अच्छे ब्राह्मण जो अजाणर ब्राह्मण रही बहुत श्रेष्ठ ब्राह्मण से जाए बहुत आपको सम्मान कर तेनाली पहुँचे से अजाणर आसने चोरी कार्य दस्तर आई चोरी दस्तर सबसे करेणु चलिए से समय ତାଙ୍କର ପତ୍ନୀ ଥିଲେ ଏବଂ ସେ ପତ୍ନୀଙ୍କର ଦଶମ ସନ୍ତାନ ଦାସ ହେଇଥିଲା ତେଣୁ ସେ କହିଲେ ସତର୍କତା କହିଦେଲେ ସେ ପ୍ରକୃତରେ ଆପଣମାନଙ୍କୁ ସେ ଖଣ୍ଡିକୁ ପକେଇ ଦେଇଛନ୍ତି ଏବଂ ସତା ପରିହାର କରିଛନ୍ତି। ପ୍ରକୃତରେ ଆମ ସ୍ୱାମୀ ଯିଏ ସେ ହେଉଛନ୍ତି ମୁଁ ଜଣେ ଦେଶା ମୋ ସହିତ ଆସକ୍ତ ହୋଇ ସବୁ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ତେଣୁ ଆପଣ ଯଦି ରହିବେ ଆମର କିଛି ପାଖକୁ ନାହିଁ ରହିବେ ଯଦି ରୁହନ୍ତୁ ମୋ ସ୍ୱାମୀ ଏଭଳି ଭାବରେ ବିଭିନ୍ନ ପାପ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ତେଣୁ ଏକଥା ଶୁଣି ସେ ସାଧୁମାନେ ସେମାନେ ଆଉ କହିଲେ ନାହିଁ କିନ୍ତୁ କହିଲେ ଠିକ ଅଛି ଆମେ ଆସିଛୁ ମାନେ ସାଧୁଙ୍କ ଦର୍ଶନେ ଦର୍ଶନେ ପବିତ୍ରକର ଏହି ମହାଗୁଣ ବୈଷ୍ଣବଙ୍କର ଗଙ୍ଗାର ପରସ୍ତରେ ପଶ୍ଚାତ ପାବନ ଗଙ୍ଗାଙ୍କର ସ୍ନାନ କଲା ପରେ ଗଙ୍ଗା ନଦୀରେ ସ୍ନାନ କଲେ ପରେ ଜଣେ ପବିତ୍ର ହେବ କିନ୍ତୁ ବୈଷ୍ଣବଙ୍କର କେବଳ ଦର୍ଶନ କରିଦେଲେ ପବିତ୍ର ହେଇଯାଆନ୍ତି। ତେଣୁ ସେ କହିଲେ ସାଧୁ ଯିଏ ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି କିନ୍ତୁ ଲୋକମାନଙ୍କର ମଙ୍ଗଳ କରାଯିବ। ତେଣୁ ସେ କହିଲେ ତୁମର ଏ ଯେଉଁ ସନ୍ତାନର ନାମକରଣ ରଖିଛ ନା ନାମକରଣ ହେଇନାହିଁ ତାର ତାର ନାମକରଣ ନାମ ନାରାୟଣ ରଖିବ ନାମ ନାରାୟଣ ରଖିବ। ତେଣୁ ସେ ଯଦି ଚାଲିଗଲେ ତାପରେ ଯେଉଁ ଅଜାଙ୍ଗ ଆସିଲେ ତା ସ୍ତ୍ରୀ ଏକଥା କହିଲେ ସେମାନେ ତାର ନାମ ହେଲା ନାରାୟଣ। ତେଣୁ ନାରାୟଣ ପ୍ରତି ତାଙ୍କର ବହୁତ ଆସକ୍ତି ଥିଲା ନାରାୟଣ ଆସ ନାରାୟଣ ଖାଅ ନାରାୟଣ ଏଇଭଳି ଭାବେ ସେ ସେଭଳି ଭଗବାନ ନାମ ଦେଉଛି ବିଶ୍ୱନାଥ ଠାକୁର ଠାକୁର ଭାଷ୍ୟରେ ଆପଣ ଦେଖିବେ କୁହାଯାଇଛି କେତେ ଥର ସେ ନାରାୟଣ ନାମ ନେଇଛି ସେଇଟା ମୋତେ ହିସାବ ଅଛି ପେପର ରହିଛି। ତେଣୁ ଅନ୍ତିମରେ ଯେଉଁ ନାରାୟଣ ଆୟୁ କହିଥିଲେ ସେ ପ୍ରଥମ ଥର ଯେଉଁ ପାଇଥିଲେ ସେଇଥିରେ ସେ ସମସ୍ତ ପାପ ମୁକ୍ତ ହେଇଯାଇଛନ୍ତି କୁହାଯାଏ ଭଗବାନ ନାମ ଏଭଳି ଯେ ଗୋଟିଏ ନାମ ପାପି ମଧ୍ୟ ସେ ପାପ କାର୍ଯ୍ୟ କରିପାରିବ ନାହିଁ ପୁରାଣ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ 88 ବର୍ଷ ହେଇଯାଇଥିବ ତାଙ୍କୁ ତେଣୁ ଏଇଭଳି ଭାବରେ ସେ ଯେଉଁ ଦଶମ ପୁତ୍ର 83 ବର୍ଷ ବୟସରେ ଦଶମ ପୁତ୍ର ହେଇଥିଲା। ତେଣୁ ସେଇ ଦଶମ ପୁତ୍ର ହେବାର କିଛି ମାସ ଅଳ୍ପ କିଛି ପରେ ତାର ନାମଙ୍କର ନାରାୟଣ ହେଇଥିଲା। ତେଣୁ ଏଇଭଳି ଭାବରେ 5 ବର୍ଷ କାଳ 88 ବର୍ଷ ପର୍ଯ୍ୟନ୍ତ ସେ ଭଗବାନଙ୍କ ନାମ ଦେଉଥିଲେ। ତେଣୁ ଅନ୍ତିମରେ ନାରାୟଣ ଆୟ କହିଦେଇଛନ୍ତି ଭଗବାନ ନାରାୟଣ
ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଆନନ୍ଦ କୋଟି ବୈଷ୍ଣବ ଜୟ ଶ୍ରୀ ଜୟ ଶ୍ରୀ।